ଜ୍ୟେଷ୍ଠ ମାସ ଶେଷ ଦିନଟି ଦେବସ୍ନାନ ପୁଣେ ଜ୍ୟେଷ୍ଠ ମାସ ଶେଷ ଦିନଟି ଦେବସ୍ନାନ ପୁଣେ ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା।